वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवत सप्तम स्कंद पंचदश अध्याय टेक्स्ट 12 निधर्म परधर्मश्च आभास उपमा छलः अधर्म शाखा पंचमो धर्मज्ञो अधर्मवत् त्यजे विधर्म परधर्मश्च आभास उपमा छलः अधर्म शाखा पंचमो धर्मज्ञो अधर्मवत् त्यजे नारद मुनि कहते धर्मर पांचटी शाखा जहा प्राय एपरी जाना जाए इरिलीजन अर्थात विधर्म आ परधर्म अन्य धर्म एवं आभास जहा धर्म पड़ी जना पड़े धर्म नुहे आ उपधर्म धर्मर वैपरीत्य सादृश्य जाना जाए कि नुहे छल धर्म ठकाम सठता प्रवंचनामय धर्म ये पांच प्रकार जे प्रकृत पक्षे धर्म तत्व जानी से ये पांचटी को अधर्म भाव त्याग करवा उचित श्लोक अर्थ ଗୀତାରେ ଅଷ୍ଟାଦଶ ଅଧ୍ୟାୟର ଶେଷରେ ଭଗବାନ କୃଷ୍ଣ ତାଙ୍କର ଅନ୍ତିମ ବା ଚରମ ଉପଦେଶ ଦେଲେ ସର୍ବଧର୍ମାନ ପ୍ରତିଜ୍ୟ ମାମେକମ୍ ଶରଣ ବ୍ରଜ ଅନ୍ତଂଶ ପାପେଭ୍ୟ ମୁଖୀ ସେ ମା ସୁଚ ସମସ୍ତ ପ୍ରକାର ଧର୍ମ ତ୍ୟାଗ କରି ଏକମାତ୍ର ମୋର ଚରଣରେ ଆଶ୍ରିତ କୁଅ ଶରଣାଗତି ଆଚରଣ କର ପ୍ରପନ୍ନ କୁଅ ଏଥିପାଇଁ ଯଦି କାହାର କିଛି ଭୟ ଆସେ ଏସବୁ ପ୍ରକାର ଧର୍ମ ଛାଡ଼ିଦେବି ତାହେଲେ କିଛି ପାପ ହେଇଯିବ କି ଅଧର୍ମ ହେବ କି କ୍ଷତି ହେବ ସେଥିପାଇଁ ଅଭୟବାଣୀ ଶୁଣି ଭଗବାନ କୃଷ୍ଣ କହୁଛନ୍ତି ମା ସୁଚ ଭୟ କରିବାର କିଛି କଥା ନାହିଁ ନିର୍ଭୀକ ନିର୍ଭୟ ଚିତ୍ତରେ ନିର୍ଭୀକ ଭାବରେ ନିର୍ଭୟ ଚିତ୍ତରେ ମୋର ଚରଣରେ ଆସିତ ହୁଅ ଯଦି ଭାବୁଥାଅ ଏତେ ଦ୍ୱାରା କିଛି ତୁମର ଅଧର୍ମ ବା ପାପ ହେବ ତାହେଲେ ଅନ୍ତଃ ପାପେଭ୍ୟ ମୁଖେଇଛି ଆମେ ସେସବୁ ପ୍ରକାର ପାପ କର୍ମ ପ୍ରତିକ୍ରିୟାରେ ମୁଁ ତୁମକୁ ମୁଖ୍ୟ କରିଦେବି ପାପ ପ୍ରତିକ୍ରିୟା ଧ୍ୱଂସ କରିଦେବି ଏଥିରେ କିଛି ସନ୍ଦେହ ନା ଦୃଢ଼ ବିଶ୍ୱାସ ସ୍ଥାନ ସହକାରେ ଅନବିଶ୍ୱାସ ସହକାରେ ଗ୍ରହଣ କର ଏବଂ ନିର୍ଭୟ ଚିତ୍ତରେ ମୋର ଚରଣରେ ଆଶ୍ରିତ ହୁଅ ଏ ହେଲା ଧର୍ମ ପ୍ରକୃତ ଧର୍ମ ଏ ହେଉଛି ଭଗବାନ କୃଷ୍ଣଙ୍କର ଚରମ ଉପଦେଶ ଧର୍ମଙ୍କୁ ସାକ୍ଷାତ ଭୂତ ପ୍ରଣୀତମ ନ ଭାଇ ବିଦୁ ଋଷୟ ନା ପିଦିବା ନା ଅସୁର ମନୁଷ୍ୟା ଉଦନ ବା ବିଦ୍ୟା ଧର ଚାରଣାଳୟ ଏ କଥା ଅଛି ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ ଧର୍ମ ସାକ୍ଷାତ ଭଗବାନଙ୍କ ଦ୍ୱାରା ପ୍ରଣୀତ ହୁଏ ଅନ୍ୟ କେହି ଧର୍ମ ପ୍ରଣୟନ କରନ୍ତି ନା କେବଳ ଭଗବତ ପ୍ରଣୀତ ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତ ନ ବିଦୁର ସହ୍ୟ ନା ପିଦେବା ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତନୁ ବିଦ୍ୟାଧର ଚାରଣାଦୟ ଏ କଥା ଶ୍ରୀମଦ ଭାତରେ କୁହାଯାଇଛି କେବଳ ଭଗବତ ପ୍ରଣୀତ କୌଣସି ସିଦ୍ଧ କୌଣସି ମନୁଷ୍ୟ କୌଣସି ଅସୁର ଚାରଣ ଗନ୍ଧର୍ବ କିନର କେହି କରିନାହାନ୍ତି କେବଳ ଭଗବତ ପ୍ରଣୀତ ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତ ଏ କଥା କହୁଛି ତେଣୁ ଭଗବାନ ଯେଉଁ ଧର୍ମ କଥା କହିଛନ୍ତି ତାହା ହେଉଛି ପ୍ରକୃତ ଧର୍ମ ବା ପରମ ଧର୍ମ ତାହା ହେଉଛି ଭାଗବତ ଧର୍ମ ତାହା ହେଉଛି ଭାଗବତ ଧର୍ମ ତାର ନାମ ଭାଗବତ ଧର୍ମ ଆତ୍ମଧର୍ମ ପରମ ଧର୍ମ ସନାତନ ଧର୍ମ ବା ବୈଷ୍ଣବ ଧର୍ମ ବୋଲି ତାକୁ କୁହାଯାଏ ଏ ହେଉଛି ଏକମାତ୍ର ଧର୍ମ ଧର୍ମ ଗୋଟେ ଅନେକ ଧର୍ମ ନାହିଁ ଏକାଧିକ ଧର୍ମ ନାହିଁ ଧର୍ମ ଏକ କାହିଁକିନା ଆତ୍ମଧର୍ମ ସମସ୍ତେ ଆତ୍ମା, ଆତ୍ମାର ଗୋଟିଏ ଧର୍ମ, ଆତ୍ମବୃତ୍ତି ଗୋଟେ, ତାହା ହେଉଛି ସର୍ବଧର୍ମାନ ପ୍ରତ୍ୟେଜ୍ୟ ମାମିକମ୍ ଶରଣ ବ୍ରତ, ତାହା ହେଉଛି ଭଗବତ ଶରଣ ଅରବିନ୍ଦରେ ଆଶ୍ରିତ ହେବା, ଭଗବାନଙ୍କର ସେବା ନିଯୁକ୍ତ ହେବା। ଏ କଲେ ଈଶ୍ୱର କୃଷ୍ଣ ଆର୍ଷ ଭୃତ୍ୟ, କୃଷ୍ଣ ଏକମାତ୍ର ଈଶ୍ୱର, କୃଷ୍ଣ ଏକମାତ୍ର ସେବ୍ୟ ବସ୍ତୁ, ଆଉ ସମସ୍ତେ ତାଙ୍କର ସେବକ ବା ଭୃତ୍ୟ। ଏ ହେଉଛି ଧର୍ମ, ଏ ହେଉଛି ଆତ୍ମବୃତ୍ତି, ଆତ୍ମାର ଧର୍ମ ଇଏ। ସେଥିପାଇଁ କୁହାଯାଏ ଗୋଟିଏ ଧର୍ମର କଥା କୁହାଯାଉଛି, ତାହାର ନାମ ହେଉଛି ପରମ ଧର୍ମ, ଆତ୍ମଧର୍ମ, ଆଉ ବୈଷ୍ଣବ ଧର୍ମ, ଭାଗବତ ଧର୍ମ। ଯା ଭାଇ ଭାଗବତା ପ୍ରୋକ୍ତା ଉପାୟ ଅଜ୍ଞାନ ପୁଂସାଂ ଅବିଦୁଷାଂ ଭାଗବତାଙ୍କା, ଭାଗବତ ଭଗବାନ ଯାହା କହିଛନ୍ତି, ଯାହା ଭଗବତ ପ୍ରୋକ୍ତ, ଭାଗବତ ପ୍ରୋକ୍ତା, ଭଗବାନଙ୍କ ଦ୍ୱାରା ଯେଉଁ ଧର୍ମ ପ୍ରଣୀତ ହୋଇଛି, ଭଗବାନ ଯେଉଁ ଧର୍ମର କଥା କହିଛନ୍ତି, ଅଜ୍ଞମ ଅବିଦୁଷାଂ, ଯେଉଁମାନେ ଧର୍ମ ନୀତି ଜାଣିନାହାନ୍ତି, ଧର୍ମ ତତ୍ତ୍ୱ ଜାଣିନାହାନ୍ତି, ଅପଣ୍ଡିତ ଅବିଦୁଷା, ଏ ସମ୍ବନ୍ଧରେ କିଛି ଜ୍ଞାନ ନାହିଁ, ଉପାୟ ହ୍ୟାତ୍ମଲବ୍ଧୟ, ସେଇ ଧର୍ମନୀତି ଯାହା ଭଗବାନ କହିଲେ ଭାଗବତ ଧର୍ମ, ଭାଗବତ ଏଇ ପ୍ରକାର ତାହା ନାମ ଭାଗବତ ଧର୍ମ, ଯାହାକୁ ଅନୁସରଣ କଲେ, ଯେଉଁ ଧର୍ମନୀତି ଅନୁସରଣ କଲେ ଅତି ସହଜରେ ଜଣେ ଆତ୍ମାନୁଭୂତି ଲାଭ କରିପାରିବ, ଉପାୟ ହ୍ୟାତ୍ମଲବ୍ଧୟ, ତାହା ହେଉଛି ଭାଗବତ ଧର୍ମ, ସେ ହେଉଛି ଭାଗବତ ଧର୍ମ। ତାଇ ଗୋଟିଏ ଧର୍ମ ଆଉ ସମସ୍ତଙ୍କ ପାଇଁ, ପ୍ରତ୍ୟେକ ଆତ୍ମା, ତେଣୁ ଏ ହେଉଛି ଆତ୍ମାର ଧର୍ମ, ଆତ୍ମବୃତ୍ତି। ଯେପରି ପ୍ରତ୍ୟେକ ବସ୍ତୁର ବସ୍ତୁ ଧର୍ମ ଅଛି କୁହାଯାଏ, ପ୍ରତ୍ୟେକ ବସ୍ତୁର ବସ୍ତୁ ଧର୍ମ ଅଛି। ଉଦାହରଣ ଦିଆଯାଏ ଜଳ ଗୋଟିଏ ବସ୍ତୁ, ଜଳ ଧର୍ମ ହେଉଛି ତରଳତା, ଜଳ ଧର୍ମ ହେଉଛି ତରଳତା। ସେହିପରି ଆତ୍ମବସ୍ତୁ, ଦେହ ବସ୍ତୁ, ମନ ବସ୍ତୁ, ଏପରି ପ୍ରତ୍ୟେକ ବସ୍ତୁର ବସ୍ତୁ ଧର୍ମ ଅଛି, ସ୍ୱାଭାବିକ ତାହା। ଦେହ ବସ୍ତୁର ଧର୍ମ ହେଉଛି ଇନ୍ଦ୍ରପ୍ରୀତି, ଇନ୍ଦ୍ରପ୍ରୀତି, ଆଉ ମନ ବସ୍ତୁ ଧର୍ମ ହେଉଛି ସଂକଳ୍ପ ବିକଳ୍ପ। ତଦ୍ରୁପ ଆତ୍ମବସ୍ତୁର ଧର୍ମ ହେଉଛି ଭଗବାନ କୃଷ୍ଣଙ୍କ ଚରଣ ଅରବିନ୍ଦରେ ପ୍ରପନ୍ନ ହେବା, ତାହା ହେଉଛି ଆତ୍ମଧର୍ମ, ଭଗବାନଙ୍କର ସେବା ନିଯୁକ୍ତ ହେବା, ତାହା ହେଉଛି ଆତ୍ମଧର୍ମ, ଏ ହେଉଛି ସ୍ୱାଭାବିକ ଜିନିଷ। ତେଣୁ ସର୍ବଧର୍ମାନ ପ୍ରତ୍ୟେଜ୍ୟ ମାମିକମ୍ ଶରଣଂ ବ୍ରଜ, ଏ ଯେଉଁ ଭଗବାନ କୃଷ୍ଣ ଶେଷ ସିଦ୍ଧାନ୍ତ ଶୁଣେଇଲେ, ଶେଷ କଥା କହିଲେ ତାଙ୍କର ଶ୍ରୀମଦ୍ ଭଗବତ ଗୀତାରେ, ତା ତାତ୍ପର୍ଯ୍ୟ ହେଉଛି ସେଇଟା। ଧର୍ମ ନାମରେ ଯେତେ କିଛି ଯାହା ପ୍ରଚଳନ ଅଛି, ଏଠି ପାଞ୍ଚଟା କଥା କୁହାଯାଉଛି, ବିଧର୍ମ ପରଧର୍ମ ସ ଆଭାସ ଉପମା ଛଳ ଅଧର୍ମ ଶାଖା ପଞ୍ଚମ ଧର୍ମଜ୍ଞ ଅଧର୍ମ ବ୍ୟକ୍ତି ଯାଇଛି। ନାରଦ ମୁନି ପ୍ରାମାଣିକ ସାଧୁ ମହାଜନ ହିସାବରେ, ମହାଜନ ଯେଇ କହେ ସେଇ ସତ୍ୟମାନୀ, ଯେଇ ପ୍ରକୃତ ପ୍ରାମାଣିକ ସାଧୁ ମହାଜନ, ଯେ ଧର୍ମ ତତ୍ତ୍ୱ ବି ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା ମହାଜନ ଯେନ ଗତ ସପନ୍ଥା, ଏଇ ମହାଭାରତରେ କୁହାଯାଇଛି। ସେ ମହାଜନ ଯେଙ୍କର ଧର୍ମତତ୍ତ୍ୱ ସମ୍ବନ୍ଧରେ ଜ୍ଞାନ ଅଛି, ତାଙ୍କ ହୃଦୟରେ ଧର୍ମତତ୍ତ୍ୱ ନିହିତ ଅଛି, ସେ ମହାଜନ। ତେଣୁ ସାଧୁ ମହାଜନ, ନାରଦ ମୁନି ସାଧୁ ମହାଜନ ଧର୍ମତତ୍ତ୍ୱ ଜାଣିଛନ୍ତି, ତେଣୁ ଧର୍ମ ସମ୍ବନ୍ଧରେ ଉପଦେଶ ଦେଉଛନ୍ତି। ଆଉ ଧର୍ମ ପ୍ରକୃତରେ ପକ୍ଷେ ଧର୍ମ ସାକ୍ଷାତ ଭଗବତ ପ୍ରଣୀତ, ଭଗବତ ପ୍ରଣୟନ କରନ୍ତି ଭଗବାନଙ୍କ ଠାରୁ ଧର୍ମ ଆସେ, ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, ଏ କଥା ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ପ୍ରତି ଯୁଗରେ ଯେତେବେଳେ ଏଇ ଭାଗବତ ଧର୍ମ, ଯେଉଁ ଧର୍ମ ଭଗବାନ ପ୍ରଣୟନ କରୁଛନ୍ତି, ପ୍ରବର୍ତ୍ତନ କରୁଛନ୍ତି, ସେ ଧର୍ମରେ ଯେତେବେଳେ କିଛି ଗ୍ଲାନି ଘଟେ, ତଦା ଲାହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଭ୍ୟୁତ୍ଥାନୁ ଅଧର୍ମସ୍ୟ ତଦାତ୍ମାନୁ ସୁଜାମ୍ୟହନ୍, परित्राणाय साधुनं विनाशाय च दुष्कृतं धर्म संस्थापनार्थाय संभवामि जुगे जुगे। ये चतुर्थोध्याय भगवद गीता रे भगवान कृष्ण कहिछन्ति से आसन्ति धर्म संस्थापन करिबा पाई। ये जो भगवत प्रणीत धर्म बा भागवत धर्म रो ग्लानि जेतबेले होय अधर्म जो अधर्म कथा पांच प्रकार कथा इति कहा जाउछि विधर्म परधर्म आभास छल धर्म अधर्म शाखा ये सब जो पांच प्रकार कथा कहते एक प्रकार जे तो धर्म ग्लानी हो नाना प्रकार सब अधर्म मुंड टिके से भगवान आसन्ति धर्म संस्थापनार्थाय संभवामि जुगे जुगे प्रति जुगरे से अवतीर्ण होती अवतार ग्रहण करती धर्म संस्थापन आउ साधु महाजन जो माने से माने ये धर्म तत्व जानी था धर्म से तत्व निहित गुहाया महाजन जेन गत सकता तेणु से साधु महाजन पदर उपदेश ये समुद्र ग्रहण करने पड़ो पुनस्वी कहे धर्म मूल ही भगवान सर्वेदमय हरि ही स्मृतंच तद्विदंगराधन जेन च आत्मा प्रसीदति ये कथा अच्छे भागवत सप्तम स्कंद ये कथा अच्छे गलानी चले एकादश अध्याय हे राजन जहार अनुष्ठान द्वारा आत्मा प्रसन्न होय सर्ववेदमय भगवान श्री हरि ही तादृश धर्मर मूल उत्स से मूल बा प्रमाण से भगवत तत्वविद्गणकर विधानमूलक स्मृति अर्थात एकमात्र विधि से भगवान भगवान करो विशेष करी कलिजुगरे हरिनाम हरिनाम हरिनामी व केवल कलुनास्तव नास्तव नास्तव गतिरन्यथा जुग धर्म सब अच्छी से सम्बन्ध कथा अच्छी कलिजुगरे भगवान रो नामिक स्वर्णत्व नाम कीर्तन नाम श्रवण कीर्तन नामिक स्वर्णत्व नाम भजन कथा ये जुग धर्म कथा अच्छे किंतु हेले सुधा भगवान का नाम ग्रहण जीवन नित्य और परम धर्म ता जीवन नित्य और परम धर्म एदावाने व लोकेस्मिन पुंसंग धर्म परस्मृतः भक्ति योग भगवती तन्नाम ग्रहणादि भी षष्ठ स्कंद भागवतरे ये कथा कहाइछि एदावाने व लोकेस्मिन पुंसंग धर्म परस्मृतः भक्ति योग भगवती तन्नाम ग्रहणादि भी ये नित्य धर्म ये परधर्म जीव नाम संकीर्तन द्वारा श्री भगवान वासुदेव ठारे जो भक्ति योग ताहा ही जगत रे जीव मान करो परम धर्म बोली कथित ये परम नाम नामी अभिन्न अभिन्नतम नाम नामीन भगवान करो नाम एवं भगवान अभिन्न वस्तु कौन सी भिन्न तेणु भगवान को नाम ग्रहण नाम कीर्तन नाम चिंतन ए नित्य धर्म पर धर्म विशेष करी कलि युग पाई ए एकमात्र कथा कहा जाए कलि काले नाम रूपे कृष्ण अवतार
Oh,
ଚରିତାମୃତରେ ଏ କଥା କୁହାଯାଇଛି ଯେ କଳିକାଳର ଇଏ ହେଉଛି ଏକମାତ୍ର ଧର୍ମ ନାମ, ଆଉ ସେ ନାମ ମଧ୍ୟ ପରଧର୍ମ ନିତ ଧର୍ମ ବୋଲି ମଧ୍ୟ କୁହାଯାଇଛି। ଧର୍ମ ରକ୍ଷା କରିବା ରାଜା ବା ଶାସକଙ୍କର କର୍ତ୍ତବ୍ୟ। ନରାୟଣ ନରାଧିପ, ଶ୍ରୀମଦ ଭଗବତ ଗୀତାରେ ଏକଥା ଭଗବାନ କୃଷ୍ଣ କହିଛି ଯେ ନରାଧିପ ହେବେ, ରାଜା ହେବେ, ଶାସକ ହେବେ, ସେ ଭଗବାନ ବିଷ୍ଣୁଙ୍କର ପ୍ରତିନିଧି। ତେଣୁ ଭଗବାନ କୃଷ୍ଣ ବା ବିଷ୍ଣୁ ଯେ ଧର୍ମ ପ୍ରଣୟନ କରୁଛନ୍ତି, ପ୍ରବର୍ତ୍ତନ କରୁଛନ୍ତି, ଭାଗବତ ଧର୍ମ ଯାହା, ତାହା ରକ୍ଷା କରିବାର କର୍ତ୍ତବ୍ୟଟା ହେଉଛି ରାଜାଙ୍କର ବା ଶାସକଙ୍କର। ସେ ଯଦି ନ କରିବେ ତା ଧର୍ମ ରକ୍ଷା ହଉ କିମ୍ବା କିଏ ରକ୍ଷା କରିବ, ସେଥିପାଇଁ ତାଙ୍କୁ ପ୍ରତିନିଧି ବୋଲି କୁହାଯାଇଛି ନରାୟଣ ନରାଧିପ। କିନ୍ତୁ ଦୁଃଖର କଥା, ଆଜିକାଲି ଯେ ଶାସକ ଆସୁଛନ୍ତି ରାଜା ଏ ନାହାନ୍ତି, ଗଣତନ୍ତ୍ର ଲୋକତନ୍ତ୍ର ନା କି କହୁଛ, ଗଣତନ୍ତ୍ର ଲୋକତନ୍ତ୍ର ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେଇଛି ଭୋଟ, ଜନସାଧାରଣ ଭୋଟ ଦେଇକରି ଶାସକ ନିର୍ବାଚନ କରୁଛନ୍ତି। ଏଇ ପ୍ରକାର ଯେଉଁ ଶାସକ ଆସୁଛନ୍ତି ଏମାନଙ୍କର ଏ ସମ୍ବନ୍ଧରେ କିଛି ଜ୍ଞାନ ନାହିଁ, ଧର୍ମତତ୍ତ୍ୱ ସମ୍ପୂର୍ଣ୍ଣ ଅନଭିଜ୍ଞ, ଏମାନେ ସମ୍ପୂର୍ଣ୍ଣ ଅନଭିଜ୍ଞ, କୌଣସି ଜ୍ଞାନ ଏମାନଙ୍କର ନାହିଁ। ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା ମହାଜନ ଜୈନ ଗଧସ୍ପନ୍ଥା ଯାହା ପାରଲା, ମହାଜନ ମାନେ ଧର୍ମ ତତ୍ତ୍ୱବିତ୍ ଯେଉଁମାନେ ଏ ନାଦମୁନିଙ୍କ ଭଳି, ସେମାନେ କହିବେ ତାଙ୍କର ପଦାଙ୍କୁ ଅନୁସରଣ କରିବା ଉଚିତ, ଏମାନଙ୍କର ଏ ସମ୍ବନ୍ଧରେ କିଛି ଜ୍ଞାନ ନାହିଁ। ତେଣୁ ଏମାନେ କିପରି ଭଗବାନଙ୍କର ପ୍ରତିନିଧି ହେବେ, ଆଉ କିପରି ବା ଭାଗବତ ଧର୍ମକୁ ରକ୍ଷା କରିବେ କିପରି, ଏମାନେ ବିଚିତ୍ର କଥା କ'ଣ କହୁଛନ୍ତି, ଆମର ସିକ୍ୟୁଲାର ଷ୍ଟେଟ୍, ଧର୍ମ ନିରପେକ୍ଷ ରାଷ୍ଟ୍ର, ଧର୍ମ ନିରପେକ୍ଷ ରାଷ୍ଟ୍ର କଥା ଗୋଟାଏ ବାହାର କରୁଛନ୍ତି ଏମାନେ, କାରଣ ଧର୍ମ ତତ୍ତ୍ୱ ସମ୍ବନ୍ଧରେ କିଛି ଜ୍ଞାନ ନାହିଁ, ତ ତେଣୁ ଏସବୁ ମନଗଢ଼ା କଥା ଏସବୁ କରୁଛନ୍ତି, ଭାବୁଛନ୍ତି ସବୁ ସବୁ ଧର୍ମ ଇଏ ଠିକ। ଏଠି ନାଦମୁନି କହିଲେଣି ଯେ ବିଧର୍ମ ପରଧର୍ମ ଆଭାସ ଉପମାଞ୍ଚଳ ଅଧର୍ମ ଶାଖା ପଞ୍ଚମ ଅଧର୍ମଜ୍ଞ ଅଧର୍ମ ବତ୍ୟଜେତ, ଏଗୁଡ଼ାକ ସବୁ ଧର୍ମ ନା କି? ଭଗବାନ ତ କହିଲେ ସର୍ବଧର୍ମ ପରିତ୍ୟଜ ମାମେ କଂସର୍ମ, ଗୋଟେଇ ଧର୍ମ, ଧର୍ମ ଜାତା ନୁହେଁ, ଏକାଧିକ ନୁହେଁ, ତାହା ଗୋଟେଇ ଧର୍ମ, ତାହି ଆତ୍ମଧର୍ମ, ଏଇ ଭଗବତ ଚରଣ ଅରବିନ୍ଦରେ ପ୍ରପନ୍ନ ହେବା ଗୋଟେଇ ଧର୍ମ, ସମସ୍ତଙ୍କ ଧର୍ମ, ସେ ହିନ୍ଦୁ ହଉ, ମୁସଲମାନ ହଉ, ଖ୍ରୀଷ୍ଟିଆନ ହଉ, ଇହୁଦୀ ହଉ, ଯାହା କିଛି ହଉ ନା କାହିଁକି, ଧର୍ମୀ ହଉ, ଅଧର୍ମୀ ହଉ, ବିଧର୍ମୀ ହଉ, ସମସ୍ତେ ଆତ୍ମା ହିଁ ତାଙ୍କର ଗୋଟିଏ ଧର୍ମ, ସର୍ବଧର୍ମାନ ପ୍ରୀତିଜ୍ୟ ମାମେ କହୁଛୁ, କୃଷ୍ଣ ଚରଣ ଅରବିନ୍ଦରେ ପ୍ରପନ୍ନ ହେବା, ଭଗବତ ଚରଣ ଅରବିନ୍ଦରେ ପ୍ରପନ୍ନ ହେବା, ୟାକୁ ଛାଡ଼ିକିରି ଆଉ ଯେତେ ଯାହା ପ୍ରପାଜୀ ମହାରାଜ ଆମର ପରମାରାଧ୍ୟ ଗୁରୁଦେବ ସେ କଥା କହିଲେ ଏଭ୍ରିଥିଙ୍ଗ ବଟ୍ ପ୍ରିନ୍ସିପଲ୍ ରିଲିଜ ରେକମେଣ୍ଡ ବାଇ କ୍ରିଷ୍ଣ, ସର୍ବଧର୍ମାନ ପ୍ରୀତିଜ୍ୟ ମାମେ କଂସରଣ ବ୍ରଜ ସୁଡ୍ ବି ଗିଭିନ୍ ଅଫ୍ ଆର୍ ଇ ରିଲିଜିଅନ୍, ୟାକୁ ଛାଡ଼ିକି ଆଉ ଯାହା ସବୁ ଅଧର୍ମ, ଅଧର୍ମ ବତେଜ ତାକୁ ତ୍ୟାଗ କରିବା ଉଚିତ, ଯାହା ଏଇ କଥା ନ କହିବ ଯେଉଁ ଧର୍ମ ସେ ଅଧର୍ମ। ତେଣୁ ଧର୍ମ ତତ୍ତ୍ୱ ସମ୍ବନ୍ଧରେ ଜ୍ଞାନ ନ ରହିବ ତ ଧର୍ମ ରକ୍ଷା କରିବ ତୁମେ କେମିତି, ସେଥିପାଇଁ ଏ କ'ଣ ଧର୍ମ ନିରପେକ୍ଷ ରାଷ୍ଟ୍ର, ଧର୍ମ ନିରପେକ୍ଷ ରାଷ୍ଟ୍ର, ଯଦି ତୁମେ କହିବ ଆମେ ଆଜ୍ଞା ରଥଯାତ୍ରା କରିବୁ, ହେ ଧର୍ମ ନିରପେକ୍ଷ ରାଷ୍ଟ୍ର, ସେ ରଥଯାତ୍ରା ପଦଯାତ୍ରା ହେଇପାରିବ ନା, ତୁମେ ହିନ୍ଦୁ ଧର୍ମ କଥା କହିବ, ହେ ଏସବୁ ହେଇପାରିବ, ଆମେ ଧର୍ମ ନିରପେକ୍ଷ ରାଷ୍ଟ୍ର, ଇ ପାଠ କରେ ଅନଭିଜ୍ଞ ଧର୍ମନୀତି ସମ୍ବନ୍ଧରେ, ସେଥିପାଇଁ ଇ ପାଠ ଆସୁଛି, କେଉଁଠିକି ଯିବ ହିଁ ଆଜ୍ଞା ଆମେ ଯିବା, ଆମେ କହିବା ଭଗବାନଙ୍କର କଥା କହିବା, ହେ ହେ ଧର୍ମ ନିରପେକ୍ଷ ରାଷ୍ଟ୍ର ସେସବୁ କଥା କହିପାରିବନି, ହିନ୍ଦୁ ଅଛନ୍ତି, ମୁସଲମାନ ଅଛନ୍ତି, ଖ୍ରୀଷ୍ଟିଆନ ଅଛନ୍ତି, କେତେ କେତେ ଧର୍ମ ଲୋକ ଅଛନ୍ତି, ତୁମେ କହିବ ହିନ୍ଦୁ ଧର୍ମ କଥା, ଏଇଟା କେଉଁଠି ପାଠ, ଏଇଟା ବନ୍ଧ ନା ନା ବ୍ୟାନ୍ ବ୍ୟାନ୍ ଏଡ଼ ବନ୍ଦ କର, ବନ୍ଦ କର, ନୋ ପରମିସନ, ପରମିସନ ଦିଆଯିବ ନା ବାପା, କି କି ମୂର୍ଖାମି, କି ମୂର୍ଖାମି ବାପା, ଇଏ କିରେ ଧର୍ମର କ'ଣ ପ୍ରକୃତ ତତ୍ତ୍ୱ ତୁମେ ଜାଣୁନା, ଯେମିତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ରୂପନାଥ ମହାରାଜ କହିଲେ ମରିଚିକା ଦେଖିକିରି ତୁମେ ଜଳଭ୍ରମ କରିଛ, ମରିଚିକାକୁ ଦେଖିକିରି ଜଳ ଭ୍ରମ କରିଛ, ଠକିଛ। ମରିଚିକା ପରେ ନାଇଁ 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 ନାଇଁ, ସୁନ୍ଦର ଜଳ ଦେଖାଯାଉଛି, ଖୁବ୍ ଶୋଷ ହେଲାଣି ଖାଉଛି, ନାଇଁ 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 ନାଇଁ, ଆରେ ନା ଜଳ ଭ୍ରମ ନାଇଁ, ଠକିଛ ବୋଲି ଜଳ ଫଳ ଜମା କିଛି ନାହିଁ, ଛାଡ଼ ସେ ଜଳକୁ ଛାଡ଼ ନା, କ'ଣ ସେ ମୁଦା ସେ କହୁଛି, ଛାଡ଼ ତାକୁ, ଇଏ ଜଳ ଫଳ ନାହିଁ କିଛି, ତାହେଲେ କି ହବ କି ହବ। ଜୁଳୁଜୁଳିଆ ପୋକ ଦେଖିଛ ବାପା, ତୁମେ ଜୁଳୁଜୁଳିଆ ପୋକ ଦେଖିଛ, ଗ୍ଲୋବାଲ ଜୁଳୁଜୁଳିଆ ପୋକ ଦେଖିକରି ତାକୁ ତ ଦେଖିଛ, ଆଲୋକ ବାଗିଆ ଦେଖାହଉଛି ନା, ନିଆଁ ଅଗ୍ନି ବାଗିଆ ହାତ ମାରିଛ, ହେଇ ଏଥିରେ ଜମା ଦାହିକା ଶକ୍ତି ନାହିଁ, ତେଣୁ ଯେତେ ଯେତେ ଯୋଉଠି ଯାହା ଅଗ୍ନି ଅଛି, ହେ ଅଗ୍ନିରେ ଦାହିକା ଶକ୍ତି ନାହିଁ ରେ ବାପା, କି କଥା କହିଲଣି ତୁମେ, ଏଇ କନକ୍ଲୁଜନ ଏଇ ସିଦ୍ଧାନ୍ତରେ ପହଞ୍ଚି ଯାଉଛ। ହଁ, ତେଣୁ ପ୍ରକୃତ ଧର୍ମର ତତ୍ତ୍ୱ ସମ୍ବନ୍ଧରେ ତୁମର ଜ୍ଞାନ ନାହିଁ, ଧର୍ମ ତତ୍ତ୍ୱ ସମ୍ବନ୍ଧରେ କିଛି ଜ୍ଞାନ ନାହିଁ ତୁମର, ଧର୍ମ ନାଁରେ କୋଉ ସେଥିପାଇଁ କୋଉଠି ଗଣ୍ଡଗୋଳ ଅଛି ବୋଲି ଛାଡ଼ ଛାଡ଼, ଧର୍ମ ଫର୍ମ କିଛି ନାହିଁ, ଧର୍ମ ନିରପେକ୍ଷ, ଆମ ଧର୍ମ ନିରପେକ୍ଷ ରାଷ୍ଟ୍ର, ସବୁ ସବୁ ଧର୍ମ ସମାନ, ସବୁ ଧର୍ମ ସମାନ, ସବୁ ସମାନ, ସବୁ ଠିକ, ଦୁଇ ଜଣ ଚାରି ଠିକ, ଦୁଇ ଜଣ ପାଞ୍ଚ ଠିକ, ଦୁଇ ଜଣ ତିନି ବି ଠିକ, ଏଇଟା ପାଠ। ଆରେ ଠିକ ପାଠ ଗୋଟାଏ ନା, ଆଉ ଠିକ କ'ଣ ପନ୍ଦରଟା ନା ଶହେଟା ନା ବିଶା ଶହେଟା, ଠିକ ଗୋଟାଏ ଜିନିଷ, ହଁ ଦୁଇ ଦୁଇ ଚାରି ଠିକ, ଆଉ କ'ଣ ପାଞ୍ଚ ତିନି ନା ସାତ, ସବୁଗୁଡ଼ା କେମିତି ଠିକ ହବ, ତେଣୁ ଧର୍ମ ତ ଗୋଟାଏ, ଆତ୍ମଧର୍ମ ତ ଗୋଟାଏ, ଭାଗବତ ଧର୍ମ ତ ଗୋଟାଏ, ଭଗବାନ ତ ଗୋଟିଏ ଧର୍ମ କଥା କହିଲେ, ତମେ ତ ଆତ୍ମା ଆତ୍ମା ଧର୍ମ ଗୋଟିଏ, ଆଉ ହଜାର ଧର୍ମ କେଉଁଠି, ଆଉ ସବୁ ଧର୍ମ ଠିକ, ସବୁ ଠିକ, ଇ ପାଠଟା କେଉଁଠି ଅଛି, ଇଏ କେଉଁଠି ଅଛି ମୁଁ ତୁମର, ଏଇ ସମ୍ବନ୍ଧରେ ଜ୍ଞାନ ନାହିଁ, ଧର୍ମ ତତ୍ତ୍ୱ ସମ୍ବନ୍ଧରେ ଜ୍ଞାନ ନାହିଁ ବୋଲି ଧର୍ମ ଧର୍ମ ନାଁରେ ଯୁଦ୍ଧ ଲାଗୁଛି, ଗଣ୍ଡଗୋଳ ଲାଗୁଛି, ହାଣ୍ଡକାଟ ହେଉଛି, କିଛି କଥା ହେଉଛି ନା, ନାଇଁ ଚାଲିଛି ସବୁ ବର୍ତ୍ତମାନ ସୁଦ୍ଧା ଚାଲିଛି, ସବୁ ଚାଲିଛି, ସେମାନେ ବନ୍ଦ କର ବନ୍ଦ କର ବନ୍ଦ କର, ଧର୍ମ ନିରପେକ୍ଷ ରାଷ୍ଟ୍ର, ଆମର ଇଏ ଆମ ଧର୍ମ ନିରପେକ୍ଷ ରାଷ୍ଟ୍ର, ଆଉ ସବୁ ଧର୍ମ ସମାନ, ଇଏ ପାଠ ଆସିଲାଣି, ଦୁଇ ଜଣ ଚାରି ହଁ ତା ଠିକ, ଦୁଇ ଜଣ ତିନି ହଁ ତା ବି ଠିକ, ଦୁଇ ଜଣ ପାଞ୍ଚ ଆଜ୍ଞା ହଁ ତା ବି ଠିକ, ସବୁ ସମାନ ଆମର ସବୁ ଠିକ, ଆଉ ନା ନାଇଁ ହିନ୍ଦୁ ହିନ୍ଦୁ ଧର୍ମବାଲା ଯଦି କହିବେ ଆଜ୍ଞା ଦୁଇ ଜଣ ଚାରି ହଁ ତା ଠିକ, ମୁସଲମାନଙ୍କ ନା ଆଜ୍ଞା ଦୁଇ ଜଣ ପାଞ୍ଚ ହଁ ତା ବି ଠିକ, ଆପଣଙ୍କୁ ମାନୁଛେ, ସେ ଯଦି କହିବେ ଖ୍ରୀଷ୍ଟିଆନ ଧର୍ମ ଦୁଇ ଜଣ ତିନି ଆଜ୍ଞା ହଁ ତା ବି ଠିକ, ନାଇଁ ସବୁ ସମାନ, ସବୁ ତ ଠିକ, ଆଉ କିଛି ବି ଠିକ ନୁହେଁ, ଆମେ ସମାନ ନିଚେ ନାଇଁ, ଇଏ ଗୋଟାଏ ପାଠ, କିଏ ମୂର୍ଖାମି, ଧର୍ମ ତତ୍ତ୍ୱ ନ ଜାଣିଥାଏ ଏତେ ସବୁ ଗଣ୍ଡଗୋଳ ହେଇଛି, ଧର୍ମ ତତ୍ତ୍ୱ ଜାଣିବ ଗଣ୍ଡଗୋଳ କାହିଁକି, ତେଣୁ ମହାଜନ କହୁଛନ୍ତି ଧର୍ମ କଥା, ଶାସ୍ତ୍ର କହୁଛନ୍ତି, ଭଗବାନ କହୁଛନ୍ତି, ତାକୁ ବୁଝ ନା, ତେଣୁ ଏମାନଙ୍କର କି ଧର୍ମ ଆଉ ଇଏ ରକ୍ଷା କରିବେ, ଏହାଙ୍କର ଧର୍ମ ତତ୍ତ୍ୱ ସମ୍ବନ୍ଧରେ କିଛି ଜ୍ଞାନ ନାହିଁ, ଇଏ କି ଶାସକ ହେବେ କ'ଣ ରକ୍ଷା କରିବେ, ଧର୍ମ ରକ୍ଷା କରିବା ରାଜା ଶାସକର କର୍ତ୍ତବ୍ୟ, ତା ତ ତସ୍କନ୍ଦ ଭାଗବତରେ ପୃଥ୍ୱୀ ରାଜାଙ୍କ ସମ୍ବନ୍ଧରେ କୁହାଯାଇଛି, ଏସବୁ ଧର୍ମ ଭୂତାନ ଶ୍ରେଷ୍ଠ ଲୋକ ଧର୍ମେ ଅନୁବର୍ତ୍ତୟନ୍ ଗୁପ୍ତା ଚ ଧର୍ମ ସେ ତୁନା ଶାସ୍ତା ପରିପନ୍ଥୀ ନା, ଏ କଥା କହିବା, କାରଣ ଧର୍ମ ଯିଏ ଭାଙ୍ଗିବ, ଏ ଯେଉଁ ଭାଗବତ ଧର୍ମ ଆତ୍ମଧର୍ମ କଥା ମହାଜନ କହୁଛନ୍ତି, ଶାସ୍ତ୍ରୀ କୁହାଯାଉଛି, ଭଗବାନ କହୁଛନ୍ତି, ଭାଙ୍ଗିବ ତ ଦଣ୍ଡ ଦେବ କିଏ, ତ ରକ୍ଷା କରିବ କିଏ, ହଁ ଯେତେବେଳେ ତୁମର ସବୁ ଠିକ ହେଇଗଲାଣି, ତାହେଲେ ଧର୍ମ ଫର୍ମ ଭାଙ୍ଗିଲେ କେତେ ସତ ଧର୍ମ ଠିକ, ଆଉ ହଁ ତୁମେ କହିପାରିବ କି ନାହିଁ ସେ ଧର୍ମ ନୀତି ଭାଙ୍ଗିଲା ବୋଲି ନା, ଭାଙ୍ଗିବ କ'ଣ ତା ଧର୍ମ ସିଏ, ଆଉ ଯେମିତି ଆମେ ବାହାରିଥିଲା ଖବର, ସେ ମାଡ୍ରାସରେ ଗୋଟେ ସନ୍ନ୍ୟାସିନୀ ଥିଲା, ସେ ନଙ୍ଗଳା ହେଇକି ରହୁଥିଲା, ନଙ୍ଗଳା ହେଇ ରହୁଥିଲା, ସେ ସବୁଠୁ କ'ଣ ଏଠି ଅପରାଧମୂଳକ କାର୍ଯ୍ୟ ଲିପ୍ତ ହେଲା, କ୍ରିମିନାଲ କେସ୍ ହେଲା, କୋର୍ଟକୁ ଆସିବ ମକଦ୍ଦମା, ସେ ନଙ୍ଗଳା ହେଇଆସିବ, ସନ୍ନ୍ୟାସିନୀ ମାଇକିନାଟା ନଙ୍ଗଳା ହେଇଆସିବ, ସେଠୁ ତା ସେଠୁ ଅବଜେକ୍ସନ ହେଲା, ଏ ନଙ୍ଗଳା ହେଇଗୋଟା କୋର୍ଟକୁ ଆସିବ, ହଁ ଯାହା କହନ୍ତି କ'ଣ 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 ତାକୁ କୋର୍ଟର ମର୍ଯ୍ୟାଦା ହାନି ହେବ ନା କି କହନ୍ତି, ହଁ ନାଇଁ ମୁଁ କୋର୍ଟର ମର୍ଯ୍ୟାଦା ହାନି ହେବ ନା କି ନା କହନ୍ତି ନାହିଁ, କ'ଣ ତୁମ ଟର୍ମ କ'ଣ ଜାଣିପାରୁନି, ଘଟି ଦା ଟର୍ମ, ହଁ କୋର୍ଟର ମର୍ଯ୍ୟାଦା ଅଛି ନା ଗୋଟେ ମର୍ଯ୍ୟାଦା ହାନି ହେବ, ହଁ ଆଉ ତେଣୁ ତା କିପରି ହେବ, ସେଉଠୁ ତା ପକ୍ଷ ଓକିଲ କହିଲେ ଆଜ୍ଞା ଆମର ପୁରା ଧର୍ମ ନିରପେକ୍ଷ ରାଷ୍ଟ୍ର, ଯାହାର ଯାହା ଧର୍ମ ତା ଧର୍ମକୁ ଆପଣ ସମ୍ମାନ ଦେବେ, କୌଣସି ଧର୍ମକୁ ଆପଣ ସମ୍ମାନ କରିପାରିବେ ନାହିଁ, ଏଇଟା ସମ୍ବିଧାନ, ଭାରତ ସମ୍ବିଧାନ, ତା ଧର୍ମ ମଙ୍ଗଳା ହେବା, ତା ଧର୍ମରେ କ'ଣ ହାତ ଆପଣ କେମିତି ବାଧା ଦେବେ, ତାର ଧର୍ମ ସେଇଟା, ସେ ଗୋଟେ ସନ୍ନ୍ୟାସୀ, ତା ସେ ଗୋଟେ ଧର୍ମ ପ୍ରଚାର କରୁଛି, ନ୍ୟୁଡିଜିମ୍, ନ୍ୟୁଡିଜିମ୍ ଧର୍ମ ତା ନ୍ୟୁଡିଜିମ୍ ସେ ନ୍ୟୁଡ୍ ହେଲା, ସେ ନ୍ୟୁଡିଜିମ୍ ଧର୍ମ ଯେମିତି କଥା ଅଛି, ଯେମିତି ସେ କହନ୍ତି ନାହିଁ କ'ଣ ଅଛି ନ୍ୟୁଡ୍ କ୍ଲବ୍ ଅଛି ନା କି ପାଶ୍ଚାତ୍ୟ ଜଗତରେ ଅଛି ନ୍ୟୁଡ୍ କ୍ଲବ୍, ହଁ ହଁ ସରଳ ପଣ୍ଡା କହନ୍ତି ନ୍ୟୁଡ୍ କ୍ଲବ୍ ଅଛି, ହଁ ସେ ନ୍ୟୁଡ୍ କ୍ଲବ୍ ମାନେ ଲୁଙ୍ଗଳା ଲୁଙ୍ଗଳା ହେଇକିରି ପୁରୁଷ ସ୍ତ୍ରୀ ଗୁଡ଼ା ଯୁବତୀ ଯୁବକ ଯୁବକ ଲୁଙ୍ଗଳା ହେଇ ଆସିଲେ ନାଚିବେ ସେଠି ବସିକିରି, ଅଲ୍ ୱେଲକମ୍ ନ୍ୟୁଡ୍ ନ୍ୟୁଡିଟି, ହଁ ନ୍ୟୁଡିଜିମ୍ ହେଲା ତାଙ୍କ ଧର୍ମ, ଡ୍ୟାର ଧର୍ମ ତାଙ୍କ ଧର୍ମ, ସେଇଟା ଲୁଙ୍ଗଳା ହେଇକିରି ଆସିକି ନାଚିବେ ବସିକିରି, ବୁଝିପାରିଲ, ତେଣୁ ତାଙ୍କ ଧର୍ମ ସେହିପରି, ହଁ ସେ ସନ୍ନ୍ୟାସୀଙ୍କ ଧର୍ମ ସେଇଟା, ତୁମେ କେମିତି ହସ୍ତକ୍ଷେପ କରିବ, ସମ୍ବିଧାନକୁ ଉଲ୍ଲଙ୍ଘନ କରିବ ତୁମେ, ତାହେଲେ ତୁମେ ସେଥିପାଇଁ ଦୋଷୀ ହେବ, କିନ୍ତୁ ସମ୍ବିଧାନ ଉଲ୍ଲଙ୍ଘନ କ'ଣ ନା ନାହିଁ, ଇ ପାଠ ସବୁ ଆସିଲା ଯାହା କ'ଣ ଧର୍ମ ସଙ୍କଟରେ ପଡ଼ିଗଲେ, ଆଉ ତା ପ୍ରକୃତ କଥା, ଆଉ ଆମେ ତ ଧର୍ମ ନିରପେକ୍ଷତା ଗ୍ରହଣ କରାହେଇଛି ଆମର ଶାସନ ସମ୍ବିଧାନରେ, ଆଉ ତା ଧର୍ମ ତ ନଙ୍ଗଳା ହେବା ହେଲାଣି, ଆଉ ତାକୁ ଆମେ କି ବାଧା ଦେବା, ତୁମେ ସେଉଠୁ ହେଲା ହେଉ ସେ ଲଙ୍ଗଳା ହେଇକିରି ଆସିବେ, ଆଉ କ'ଣ କରାଯାଏ, କଥା ହେଲା ହଉ ଠିକ ଅଛି, ତେରା ବାଡ଼ ପକା ଲୁଗାର ଟେରା ବାଡ଼, ସେ ତା ଭିତରେ ଆସିବେ ଫଟୋ, ଆଉ ଏତିକି ଦେଖାଯିବ, ଏତିକି ଦେଖାଯିବ, ଟେରା ବାଡ଼ ପଡ଼ିବ ଏତିକି ଦେଖାଯିବ, ଆସିବେ କୋର୍ଟରେ ସବୁ ସବୁ ଆସିଲା କରିବେ, ଆଉ ତାଇ ହେଲା ପରା, ଆଉ ଧର୍ମ ଅଲିମ୍ପିକ ରାଷ୍ଟ୍ର ପୋଲିସନେସ୍ ପ୍ରକୃତ ଧର୍ମଟା କି, ଏ ଧର୍ମ ତତ୍ତ୍ୱ ସମ୍ବନ୍ଧରେ ତୁମର ଜ୍ଞାନ ରହିବ ନାହିଁ ତ, ତାହେଲେ ତୁମେ ଧର୍ମ ରକ୍ଷା କରିବ କେମିତି ବାବା, ରାଜା ବା ଶାସନଙ୍କର ଏଇଟା କର୍ତ୍ତବ୍ୟ, ଭଗବାନଙ୍କ ପ୍ରତିନିଧି, ସେ ଧର୍ମନୀତି କ'ଣ, ସେଇଟା ତତ୍ତ୍ୱଟା କ'ଣ ନ ଜାଣିବ, ଯିଏ ଭାଙ୍ଗିଲା ତାକୁ ସେ ତ ପରିପନ୍ଥୀନାଂ ଗୁପ୍ତାତ ଧର୍ମ ସେ ସୁନାଂ ଶାସ୍ତା ତତ୍ ପରିପନ୍ଥୀନାଂ, ହଁ ଏସ ଧର୍ମ ଭୂତାଂ ଶ୍ରେଷ୍ଠ ଲୋକଂ ଧର୍ମେ ଅନୁବର୍ତ୍ତୟନ୍, ଇଏ କଥା କହୁଛି, ରାଜା କ'ଣ କରିବେ ନା ଏ ତତ୍ତ୍ୱ ଜାଣିଥିବେ, ତେଣୁ ସେ ଧର୍ମ ଶିକ୍ଷା ଦେବେ ଲୋକଙ୍କୁ, ତାଙ୍କ ପ୍ରଜାମାନଙ୍କୁ, ହଁ ଅନୁବର୍ତ୍ତନ କରିବେ, ଧର୍ମନୀତି ନିଜେ ଅନୁସରଣ କରିବେ, ଅନ୍ୟ ସମସ୍ତଙ୍କୁ ଅନୁସରଣ କରେଇବେ, ସେ ଅନୁବର୍ତ୍ତନ କରିବେ, ଆଉ ସୁରକ୍ଷା ଦେବେ, ତାପରେ ଗୁପ୍ତାଚ ଧର୍ମ ସେତୁ ନାମ ଶାସ୍ତା ପରିପନ୍ଥୀ ନାମ, ଯେଉଁମାନେ ଧର୍ମନୀତିକୁ ଭାଙ୍ଗିବେ ସେମାନଙ୍କୁ ଦଣ୍ଡ ଦେବେ, ଅହଂ ଦଣ୍ଡ ଧର ରାଜା, ଏ କ୍ଷମତା ରାଜାଙ୍କର ଅଛି, ଶାସନଙ୍କର ଅଛି, ଧର୍ମନୀତି ଯେ ଭାଙ୍ଗିବେ ସେମାନଙ୍କୁ ସେ କଠିନ ଦଣ୍ଡ ଦେବେ, ଆଉ ଏମାନେ ତ ଧର୍ମନୀତି ସମ୍ବନ୍ଧରେ କିଛି ଜ୍ଞାନ ନାହିଁ, ସବୁ ତ ସମାନ, ଆଉ ଲଙ୍ଗଳା ହେବା ତ ଧର୍ମ ତାରା।